6:20 ଈଶ୍ୱର ଯୋଗାଉଥିବା ଖାଦ୍ୟ ବିରୁଦ୍ଧରେ ଲୋକମାନେ ମଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ତହିଁରେ ବିଷାକ୍ତ ସର୍ପ ପଠାଇ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ। ସେହି ସର୍ପ ହେତୁ ଅନେକ ମୃତ୍ୟୁବରଣ କଲେ। ତହିଁରେ ଲୋକେ ସାହାଯ୍ୟ ପାଇଁ ମଶାଙ୍କ ନିକଟରେ କ୍ରନ୍ଦନ କଲେ। ପୁଣି ମଶା ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ପରମେଶ୍ୱର ମଶାଙ୍କୁ କହିଲେ, ପିତଳର ଗୋଟିଏ ସର୍ପ ତିଆରି କରି ପୁଣି ତାହା ନେଇ ଗୋଟିଏ ଉଚ୍ଚ ସ୍ଥାନରେ ତାହା ଦଣ୍ଡ ଉପରେ ରଖ। ପୁଣି ସର୍ପ ଦ୍ୱାରା ଆଘାତ ଲୋକ ସେ ପିତଳ ସର୍ପକୁ ଦେଖିଲେ ରକ୍ଷା ପାଇବ। ତହୁଁ ମଶା ପିତଳର ସର୍ପ ତିଆରି କଲେ। ପୁଣି ଯେତେ ଲୋକ ସେ ସର୍ପକୁ ଅନେଇଲେ ସେତେ ଲୋକ ବଞ୍ଚିଲେ। ଇସ୍ରାଏଲର ଭାବବାଦୀମାନଙ୍କ ମଧ୍ୟରୁ ମଶାଙ୍କ ଠାରୁ ମହାନ କେହି ନାହାନ୍ତି। 40 ବର୍ଷ ପର୍ଯ୍ୟନ୍ତ ସେ ଇସ୍ରାଏଲ ଲୋକଙ୍କୁ ମରୁପ୍ରାନ୍ତରରେ ପଡ଼େଇ ନେଲେ। ମୃତ୍ୟୁ ପୂର୍ବରୁ ପରମେଶ୍ୱର ମଶାଙ୍କୁ କହିଲେ, ତୁମ୍ବ ସଦୃଶ ଜଣେ ଭାବବାଦୀଙ୍କୁ ଇସ୍ରାଏଲ ମଧ୍ୟକୁ ମୁଁ ପଠେଇବି। ମୋର ସମସ୍ତ ଆଦେଶ ସେ ଲୋକମାନଙ୍କୁ କହିବେ।